ଯିଶାଇୟ ଏକୋଇଶ ପର୍ବ ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗର ଅତିବେଗରେ ଅଗ୍ରସର ଘୂର୍ଣ୍ଣିବାୟୁତୁଲ୍ୟ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି। ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି। ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍, ଉପରକୁ ଯାଅ, ହେ ମାଦିଏ, ଅବରୋଧ କର। ମୁଁ ତହିଁର ହାହାକାର ଧ୍ୱନି ସବୁ ନିବୃତ୍ତ କରିଅଛି। ଏ ନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି। ପ୍ରସବକାରିଣୀର ବେଦନାତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି। ମୁଁ ଏପରି ବ୍ୟଥିତ ଯେ ମୁଁ ଶୁଣିପାରୁନାହିଁ, ମୁଁ ଏପରି ବିଭଳ ଯେ ମୁଁ ଦେଖିପାରୁନାହିଁ। ମୋହର ହୃଦୟ ଧକାଉଅଛି, ମହାତ୍ରାସ ମୋତେ ଭୀତ କରାଉଅଛି। ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି ତାହା ମୋ ପ୍ରତି ଥରହରର କାରଣ ହୋଇଅଛି। ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି। ହେ ଅଧିପତିମାନେ, ଉଠ, ଢାଲ ତୋଳାକ୍ତ କର, କାରଣ ପ୍ରଭୁ ମୋତେ ଏହି କଥା କହିଅଛନ୍ତି। ଯାଅ, ଏକଜଣ ପ୍ରହରୀ ନିଯୁକ୍ତ କର, ସେ ଯାହା ଦେଖେ ତାହା ପ୍ରକାଶ କରୁ। ପୁଣି ସେ ଯେତେବେଳେ ଏକଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକଦଳ ଗର୍ଦ୍ଧଭାରୋହୀ ଓ ଏକଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ। ତହିଁରେ ସେ ସିଂହତୁଲ୍ୟ ଉଚ୍ଚଶବ୍ଦ କରି କହିଲା, ହେ ପ୍ରଭୁ, ମୁଁ ଦିନବେଳେ ନିରନ୍ତର ପ୍ରହରୀ ଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି। ଆଉ ଦେଖ, ଏଠି ଏକଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି ସେ ପ୍ରତ୍ୟୁତ୍ତର କରି କହିଲା, ବାବିଲ ପଡ଼ିଲା, ପଡ଼ିଲା ଓ ତାହାର ଖୋଦିତ ପ୍ରତିମା ସବୁ ଭାଙ୍ଗି ଭୂମିସାତ୍ ହେଲା। ହେ ମୋହର ମର୍ଦ୍ଦିତ ଓ ମୋ ଖମରାର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି ତାହା ତୁମ୍ଭମାନଙ୍କୁ ଜଣାଇଲି। ଦୁମା ବିଷୟକ ଭାବବାଣୀ। ଜଣେ ସେଇରଠାରୁ ମୋତେ ଡାକି କହୁଅଛି, ପ୍ରହରୀ, କେତେ ରାତ୍ର ହେଲା, ପ୍ରହରୀ, କେତେ ରାତ୍ର ହେଲା। ପ୍ରହରୀ କହିଲା, ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି। ତୁମ୍ଭେମାନେ ଯଦି ପଚାରିବ, ପଚାର, ତୁମ୍ଭେମାନେ ଫେର, ଆସ। ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ। ଯେଉଁ ଜନ ତୃଷିତ ଥିଲା ସେମାନେ ତାହା ନିକଟକୁ ଜଳ ଆଣିଲେ। ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ, କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ। ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ, ଆଉ କେଦାରବଂଶୀୟ ବୀରଗଣ ମଧ୍ୟରେ ଅଳ୍ପ ସଂଖ୍ୟକ ଧନୁର୍ଧାରୀ ଅବଶିଷ୍ଟ ରହିବେ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।